आकाशवाणी संवाद पढ़ुछंती सुचिस्मिता साहू। मुख्य संवाद, पंचराष्ट्रीय गस्तर शेष पर्यायर नामिबियारे पहुंचिले प्रधानमंत्री। विंडहॉक विमान बंदररे प्रधानमंत्री को भव्य स्वागत संवर्धना ज्ञापन। जवाहरलाल नेहरू विश्वविद्यालय भारतीय ज्ञान प्रणाली उपरे आधारित प्रथम वार्षिक सम्मेलनी को आसंताकाली उद्घाटन करिबे उपराष्ट्रपति। गुजरातर पाद्रा निकटरे एक पोलो भूसुड़ी पड़िबारु 9 जणंकर मृत्यु, गभीर शोक प्रकाश कले प्रधानमंत्री। तहिउर राणार विचार विभागीय हाजत मियाद वृद्धि एवं जाकर्ताठारे आसंता अक्टोबर 19-25 तारीख पर्यंत अनुष्ठित हेब 2025 आर्टिस्टिक जिम्नास्टिक विश्व चैंपियनशिप प्रतियोगिता। पंचराष्ट्रीय गस्तर शेष पर्यायर प्रधानमंत्री नरेन्द्र मोदी आज नामिबियारे पहुंचिछन्ति। राष्ट्रपति नेतम्बु नांदी एन दायित्वहांक निमंत्रण क्रमे प्रधानमंत्री नामिबिया गस्तरे जाइछन्ति। ब्राजिल गस्त सफलतार सह शेष करी प्रधानमंत्री नामिबियार विंडहॉकरे पहुंचिछन्ति। सेठारे तांकु भव्य स्वागत संवर्धना ज्ञापन कराजायछि। प्रधानमंत्री श्री मोदींकर एहा हेउछि प्रथम नामिबिया गस्त। प्राय 3 दशंधि परे भारतर प्रधानमंत्रीकर नामिबियाकु एहा तृतीय गस्त। शक्ति, सुरक्षा, स्वास्थ्य एवं औषध तथा विभिन्न क्षेत्रे द्विपाक्षिक सहयोग वृद्धि नै सेठाकर शीर्ष नेतृबृन्दक सह प्रधानमंत्री आलोचना करिवार कार्यसूची रहिछि। ଏହି ଅବସରରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ। ନାମିବିଆର ଜାତିର ପିତା ତଥା ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ସାମ୍ ନୁଜୋମୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ସେଠାକାର ସଂସଦରେ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 4-ଦିନିଆ ବ୍ରାଜିଲ ଗସ୍ତ ସଫଳତାର ସହ ଶେଷ କରିଛନ୍ତି। ଦକ୍ଷିଣ ବିଶ୍ୱ ସହ ସମ୍ପର୍କ ବୃଦ୍ଧି ଏବଂ ବ୍ରାଜିଲ ସହ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ କରି ଶ୍ରୀ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କ ସହ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ବିଶ୍ୱ ପାଇଁ ବୈଶ୍ୱିକ ସ୍ତରରେ ସ୍ଥାନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ସେ ନିଜର ମତ ସ୍ୱଷ୍ଟ କରିଛନ୍ତି।
ଏହି ପ୍ରତିଷ୍ଠାନଗୁଡ଼ିକର ଶାସନ ଢାଞ୍ଚାରେ ପରିବର୍ତ୍ତନ, ଭୋଟଦାନ ଅଧିକାର ଏବଂ ନେତୃତ୍ୱରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ସମାନ ଅଧିକାର ପ୍ରଦାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଦକ୍ଷିଣ ବିଶ୍ୱକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି। ବିକାଶ, ସମ୍ବଳ ବଣ୍ଟନ ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକରେ ଦକ୍ଷିଣ ବିଶ୍ୱ ଦ୍ୱୈତ ମାନଦଣ୍ଡର ସମ୍ମୁଖୀନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବୈଷୟିକ କ୍ଷେତ୍ରରେ ଏହି ଅଞ୍ଚଳର ସ୍ୱାର୍ଥକୁ ଉପଯୁକ୍ତ ଗୁରୁତ୍ୱ ପ୍ରଦାନ କରାଯାଇ ନାହିଁ। ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅନେକ ଦେଶକୁ ନିଷ୍ପତ୍ତି ଗ୍ରହଣ ସମୟରେ ସାମିଲ କରାଯାଇ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ରାଜିଲର ରିଓ ଡି ଜେନେରିଓଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପକୁ ସମର୍ଥନ ଜ୍ଞାପନ କରିଛନ୍ତି। ସୀମାପାର ଆତଙ୍କବାଦ, ସେଥିପାଇଁ ପାଣ୍ଠି ବିନିଯୋଗ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିରାପଦ ଆଶ୍ରୟ ପ୍ରଦାନକୁ ଏହି ସମ୍ମିଳନୀରେ ନିନ୍ଦା କରାଯାଇଛି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାକୁ ସୁନିଶ୍ଚିତ କରିବା ଏବଂ ଏହାର ମୁକାବିଲାରେ ଦ୍ୱୈତ ମାନଦଣ୍ଡକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତୀୟ ଯୁବବର୍ଗ ପ୍ରକୃତି ପ୍ରତି ଶ୍ରଦ୍ଧା ଅର୍ପଣ କରନ୍ତି ବୋଲି ପ୍ରଧାନମନ୍ତ୍ରୀ ପରିବେଶ, COP30 ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଶୀର୍ଷକ ଅଧିବେଶନରେ ମତବ୍ୟକ୍ତ କରିଛନ୍ତି। ଆସନ୍ତା ବର୍ଷ ଭାରତ ସଭାପତିତ୍ୱରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ସ୍ଥିରତା ଏବଂ ନବସୃଜନ ଉପରେ ପ୍ରାଧାନ୍ୟ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ମଳୟରଞ୍ଜନ ମିଶ୍ର।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଭାରତୀୟ ଜ୍ଞାନ ପ୍ରଣାଳୀ ଉପରେ ଆଧାରିତ ପ୍ରଥମ ବାର୍ଷିକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି 3-ଦିନିଆ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଜେଏନ୍ୟୁର କୁଳପତି ପ୍ରଫେସର ଶାନ୍ତି ଶ୍ରୀ ଧୂଲିପୁଡ଼ି ପଣ୍ଡିତ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଭାରତୀୟ ଜ୍ଞାନ ପ୍ରଣାଳୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ 17 ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ବିଶେଷଜ୍ଞଙ୍କ ଅଭିଭାଷଣ, ପ୍ୟାନେଲ ଆଲୋଚନା ଏବଂ ଗବେଷଣାତ୍ମକ ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ପ୍ରଫେସର ପଣ୍ଡିତ କହିଛନ୍ତି। ଆକାଶବାଣୀରୁ ଗୁଜରାଟ ବଦୋଦରା ଜିଲ୍ଲାର ପାଦ୍ରା ନିକଟରେ ଆଜି ସକାଳେ ଏକ ପୋଲ ଭୁଷୁଡ଼ି ପଡ଼ିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆନନ୍ଦ ଏବଂ ବଦୋଦରା ଜିଲ୍ଲାକୁ ସଂଯୋଗ କରୁଥିବା ଗମ୍ଭୀରା ବ୍ରିଜ୍ର ଏକ ଅଂଶ ଭୁଷୁଡ଼ି ପଡ଼ିବା ଫଳରେ 5ଟି ଗାଡ଼ି ମହିସାଗର ନଦୀକୁ ଖସିପଡ଼ିଥିଲା। ବଦୋଦରା ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଛନ୍ତି। ଆନନ୍ଦରୁ 3ଟି ଅଗ୍ନିଶମ ଦଳ, ସ୍ଥାନୀୟ ଲୋକ ଏବଂ ସନ୍ତରଣକାରୀଙ୍କୁ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ଆରକ୍ଷୀ ଅଧୀକ୍ଷକ ରୋହନ ଆନନ୍ଦ କହିଛନ୍ତି।
अभी तक हमारे हाथ में जो डिटेल्स आई है, लगभग 9 लोगों की मृत्यु हुई है और उनकी आगे की प्रोसेस पादरा सीएससी हॉस्पिटल में चालू है। 9 जितने लोगों को रेस्क्यू किया गया है उसमें से 5 को एसएससी हॉस्पिटल रेफर किया गया। जो रेस्क्यू किए गए लोग हैं उसमें किसी की भी हालत गंभीर नहीं है और बचाव की जो कामगिरी है वो अभी भी चालू है।
ବଦୋଦରା ଜିଲ୍ଲାପାଳ ଅନିଲ ଧାମଲିଆ କହିଛନ୍ତି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍ର ଏକ ଦଳ ବିଶେଷ ଉପକରଣ ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନଦୀରେ ଖସିପଡ଼ିଥିବା ବାହନଗୁଡ଼ିକୁ ବାହାର କରାଯାଇଛି। ଗୁଜରାଟ ସରକାର ପୋଲ ଭୁଷୁଡ଼ି ପଡ଼ିବା ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି। ପୋଲ ଭୁଷୁଡ଼ିବା ଘଟଣାର ତଦନ୍ତ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ବଦୋଦରା ଜିଲ୍ଲାରେ ହୋଇଥିବା ବ୍ରିଜ୍ ଭୁଷୁଡ଼ିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ଆହତଙ୍କୁ 50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ବିହାରରେ କଂଗ୍ରେସ ନେତୃତ୍ୱାଧୀନ ରାଜନୈତିକ ସଂଗଠନର ଆର୍ଜେଡି ପକ୍ଷରୁ ଦିଆଯାଇଥିବା ବିହାର ବନ୍ଦ ଏବଂ ଚକା ଜାମ୍ ଡାକରାର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିରୋଧରେ ଆର୍ଜେଡି, କଂଗ୍ରେସ, ବିକାଶଶୀଳ ଇନ୍ସାନ୍ ପାର୍ଟି, ଭିଆଇପି ଏବଂ ବାମଦଳ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ପ୍ରଦର୍ଶନକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ଏଥିସହ ଅନେକ ସ୍ଥାନରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ତେବେ ସରକାରୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡ଼ିଛି। ଭାରତୀୟ ଜନତା ପାର୍ଟି ବିଜେପି ଏହି ଆନ୍ଦୋଳନକୁ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ଅପମାନ ବୋଲି ଅଭିଯୋଗ ଆଣିଛି। ଦଳର ସାମାଜିକ ଗଣମାଧ୍ୟମ ଦାୟିତ୍ୱରେ ଥିବା ଦାନିଶ ଇକବାଲ କହିଛନ୍ତି ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ପଶ୍ଚିମବଙ୍ଗରେ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ଏବଂ ଶ୍ରମିକ ମହାସଂଘର ସମର୍ଥକମାନେ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି। ଗତବର୍ଷ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ପ୍ରଦାନ କରାଯାଇଥିବା 17 ସୂତ୍ରୀ ଦାବିପତ୍ର ପାଇଁ ସମର୍ଥକମାନେ ପିକେଟିଂ ଓ ଶୋଭାଯାତ୍ରା କରିଛନ୍ତି। କୋଲକାତା ସମେତ ବିଭିନ୍ନ ଜିଲ୍ଲାରେ ସରକାରୀ ବସ୍ଗୁଡ଼ିକ ଚଳାଚଳ କରୁଥିବାବେଳେ ଘରୋଇ ବସ୍ ଚଳାଚଳ ଆଜି ବନ୍ଦ ରହିଛି। କେତେକ ସ୍ଥାନରେ ରେଳସେବା ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତୈମୁର ରାଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି କରାଯାଇଛି। ଦିଲ୍ଲୀର ଏକ କୋର୍ଟ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ହାଜତ ମିଆଦ ବୃଦ୍ଧି ନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ରାଣାଙ୍କ ବିରୋଧରେ ଆଜି ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିବା ପରିପ୍ରେକ୍ଷୀରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଡୋନେସିଆ ଜାକର୍ତ୍ତାର ସେନାୟନ୍ଠାରେ ଆସନ୍ତା ଅକ୍ଟୋବର 19-25 ପର୍ଯ୍ୟନ୍ତ 2025 ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବିଶ୍ୱ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଇଣ୍ଡୋନେସିଆ ତଥା ଦକ୍ଷିଣ ପୂର୍ବ ଏସିଆର ଏକ ରାଷ୍ଟ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଇଣ୍ଡୋନେସିଆ ଜିମ୍ନାଷ୍ଟିକ୍ ଫେଡେରେସନ୍ର ଅଧ୍ୟକ୍ଷ ଇଟା ଉଲିଆତି କହିଛନ୍ତି ଚାମ୍ପିୟନ୍ସିପ୍ର ଏହି 53ତମ ସଂସ୍କରଣରେ 86 ଦେଶର 600 ଅଧିକ ଖେଳାଳି ଅଂଶଗ୍ରହଣ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ନାମିବିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ୱିଣ୍ଡହକ୍ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ଆଧାରିତ ପ୍ରଥମ ବାର୍ଷିକ ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ଗୁଜରାଟର ପାଦ୍ରା ନିକଟରେ ଏକ ପୋଲ ଭୁଷୁଡ଼ି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ, ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ତୈହୁର ରାଣାର ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି ଏବଂ ଜାକର୍ତ୍ତାଠାରେ ଆସନ୍ତା ଅକ୍ଟୋବର 19-25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ 2025 ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବିଶ୍ୱ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।